ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 24 May 2025 ମଧୁର ସନ୍ତାନମାନେ ଅମୃତ ବେଳାରେ ନିଜର ଅନ୍ୟ ସମସ୍ତ ସଂକଳ୍ପକୁ ବନ୍ଦ କରି ଏକମାତ୍ର ବାବାଙ୍କୁ ବହୁ ସ୍ନେହର ସହିତ ମନେ ପକାଅ। ବାବାଙ୍କ ସହିତ ମିଠା ମିଠା ରୁହରିହନ୍ଙ୍କର ଅର୍ଥାତ୍ ଆତ୍ମିକ ବାର୍ତ୍ତାଳାପ କର। ପ୍ରଶ୍ନ, ତୁମମାନଙ୍କର ପ୍ରତ୍ୟେକ କଥାରେ ଅର୍ଥ ରହିଛି, ଅର୍ଥ ସହିତ ଶବ୍ଦ କିଏ କହିପାରିବ? ଉତ୍ତର, ଯେଉଁମାନେ ଦେହି ଅଭିମାନୀ ଅଟନ୍ତି ସେଇମାନେ ହିଁ ପ୍ରତ୍ୟେକ କଥା ଅର୍ଥ ସହିତ କହିପାରିବେ। ବାବା ତୁମମାନଙ୍କୁ ସଙ୍ଗମରେ ଯାହା ସବୁ ଶିଖାଉଛନ୍ତି ତାହା ଅର୍ଥ ସହିତ ଅଟେ। ଦେହ ଅଭିମାନର ବଶୀଭୂତ ହୋଇ ମନୁଷ୍ୟ ଯାହା ସବୁ କହୁଛନ୍ତି ସେସବୁ ଅର୍ଥ ବିହୀନ ହୋଇଥିବା କାରଣରୁ ଅନର୍ଥ ଅଟେ। ସେଥିରୁ କୌଣସି ଫଳ ମିଳୁନାହିଁ ବା ଲାଭ ହେଉନାହିଁ। ଗୀତ, ନୟନହୀନଙ୍କୁ ରାହ ଦେଖାଅ ପ୍ରଭୁ। ଓମ୍ ଶାନ୍ତି। ଏସବୁ ହେଲା ଭକ୍ତି ମାର୍ଗର ଗୀତ। ତୁମମାନଙ୍କ ପାଇଁ ଏସବୁର କୌଣସି ଆବଶ୍ୟକତା ନାହିଁ, କୌଣସି କଷ୍ଟକର କଥା ନାହିଁ। ଭକ୍ତି ମାର୍ଗରେ ତ କେତେ କଷ୍ଟ କରିବାକୁ ପଡୁଛି, କେତେ ନୀତିନିୟମ ରହିଛି, ବ୍ରାହ୍ମଣ ଖୁଆଇବା, ଏପରି କରିବା, ତୀର୍ଥ ଆଦିକୁ ଯାଇ ବହୁତ କିଛି କରିବାକୁ ହୋଇଥାଏ। ବାବା ତୁମମାନଙ୍କୁ ସବୁ କଷ୍ଟରୁ ମୁକ୍ତ କରି ଦେଉଛନ୍ତି, ଏଥିରେ କିଛି ବି କଷ୍ଟ କରିବାର ନାହିଁ। ମୁଖରେ ଶିବ ଶିବ ମଧ୍ୟ କହିବାର ଆବଶ୍ୟକତା ନାହିଁ, ଏପରି କୌଣସି କାଇଦା ନାହିଁ ଏବଂ ତା ଦ୍ୱାରା କୌଣସି ଫଳ ମଧ୍ୟ ମିଳିବ ନାହିଁ। ବାବା କହୁଛନ୍ତି କେବଳ ଅନ୍ତରରେ ଅନୁଭବ କରିବାକୁ ହେବ ଯେ ମୁଁ ଆତ୍ମା। ବାବା କହୁଛନ୍ତି ମୋତେ ମନେ ପକାଅ, ତେଣୁ ଅନ୍ତର୍ମୁଖୀ ହୋଇ ବାବାଙ୍କୁ ହିଁ ମନେ ପକାଅ। ତେବେ ବାବା ପ୍ରତିଜ୍ଞା କରୁଛନ୍ତି ତୁମର ପାପ ଭସ୍ମ ହୋଇଯିବ, ଏହା ଯୋଗ ଅଗ୍ନି ଅଟେ ଯେଉଁଥିରେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଘରକୁ ଚାଲିଯିବ। ଏବେ ସୃଷ୍ଟିର ଇତିହାସର ପୁନରାବୃତ୍ତି ହେଉଛି। ଏସବୁ ହେଲା ନିଜେ ନିଜ ସହିତ କଥାବାର୍ତ୍ତା କରିବାର ଉପାୟ। ନିଜ ସହିତ ଆତ୍ମିକ ବାର୍ତ୍ତାଳାପ କରିଚାଲ। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ତୁମକୁ ଏହି ଉପାୟ ବତାଉଛି, ତୁମେମାନେ ଏକଥା ମଧ୍ୟ ଜାଣିଛ, ଧୀରେ ଧୀରେ ଏହି ସୃଷ୍ଟି ରୂପେ ବୃକ୍ଷ ବୃଦ୍ଧି ହୋଇ ଚାଲିବ। ମାୟାର ତୋଫାନ ମଧ୍ୟ ବର୍ତ୍ତମାନ ସମୟରେ ହିଁ ଆସୁଛି, ଯେତେବେଳେ କି ମୁଁ ଆସି ତୁମମାନଙ୍କୁ ମାୟାର ବନ୍ଧନରୁ ମୁକ୍ତ କରୁଛି। ସତ୍ୟ ଯୁଗରେ କୌଣସି ବନ୍ଧନ ରହିବ ନାହିଁ। ଏହି ପୁରୁଷୋତ୍ତମ ଯୁଗର ଯଥାର୍ଥ ଅର୍ଥ ମଧ୍ୟ ବର୍ତ୍ତମାନ ଅର୍ଥ ସହିତ ତୁମମାନଙ୍କ ବୁଦ୍ଧିରେ ଅଛି। ଏଠାରେ ପ୍ରତ୍ୟେକ କଥାର ଯଥାର୍ଥ ଅର୍ଥ ରହିଛି। ଦେହ ଅଭିମାନୀ ମନୁଷ୍ୟମାନେ ଯେଉଁ କଥାବାର୍ତ୍ତା କରିଥାନ୍ତି ତାହା ସବୁ ହେଲା ଅନର୍ଥ। ଦେହି ଅଭିମାନୀ ମନୁଷ୍ୟ ଯେଉଁ କଥା କହିବେ ତା ଅର୍ଥ ସହିତ ଅଟେ, ଯାହାଦ୍ୱାରା ଯଥାର୍ଥ ଫଳ ପ୍ରାପ୍ତି ହୋଇଥାଏ। ଏବେ ଭକ୍ତି ମାର୍ଗରେ କେତେ କଷ୍ଟ କରିବାକୁ ପଡୁଛି, ଭାବୁଛନ୍ତି ତୀର୍ଥଯାତ୍ରା କରିବା, ଏଭଳି କରିବା, ସେଭଳି କରିବା, ଏସବୁ ହେଲା ଭଗବାନଙ୍କ ପାଖରେ ପହଞ୍ଚିବାର ରାସ୍ତା। କିନ୍ତୁ ପିଲାମାନେ ଏବେ ବୁଝିପାରୁଛନ୍ତି ଯେ ଘରକୁ ଏହାଦ୍ୱାରା କେହି ଜଣେ ବି ଯାଇପାରିବେ ନାହିଁ। ଲକ୍ଷ୍ମୀ ନାରାୟଣ ଯିଏକି ପ୍ରଥମ ନମ୍ବର ବିଶ୍ୱର ଥିଲେ ସେମାନଙ୍କୁ ମଧ୍ୟ 84 ଜନ୍ମ ନେବାକୁ ପଡୁଛି। ତେବେ ଅନ୍ୟମାନେ କିପରି ମୁକୁଳି ପାରିବେ? ଯେବେ କି ସବୁ ଦେହଧାରୀମାନେ ଜନ୍ମ ମୃତ୍ୟୁ ଚକ୍ରରେ ଆସୁଛନ୍ତି, ତେବେ ଆମେ ଶ୍ରୀକୃଷ୍ଣଙ୍କ ପାଇଁ କିପରି କହିପାରିବା ଯେ ସଦା ସର୍ବଦା ବିଦ୍ୟମାନ ଅଛନ୍ତି? ହଁ, ଶ୍ରୀକୃଷ୍ଣଙ୍କର ସେହି ନାମ ରୂପ ରହିଲା ନାହିଁ, ବାକି ଆତ୍ମା ତ କୌଣସି ନା କୌଣସି ରୂପରେ ରହିଛି। ଏସବୁ କଥା ବାବା ଆସି ଏବେ ପିଲାମାନଙ୍କୁ ବୁଝାଉଛନ୍ତି, ଏହା ପାଠପଢା ଅଟେ। ତେଣୁ ବିଦ୍ୟାର୍ଥୀ ଜୀବନରେ ଏହି ପାଠପଢା ଉପରେ ଧ୍ୟାନ ଦେବାକୁ ପଡିବ। ପ୍ରତିଦିନ ନିଜର ଚାର୍ଟ ଲେଖିବାର ସମୟ ନିର୍ଦ୍ଧାରିତ କରିଦିଅ। ବ୍ୟବସାୟୀମାନଙ୍କର ବହୁତ ବନ୍ଧନ ରହିଥାଏ, କିନ୍ତୁ ଚାକିରି କରିଥିବା ବ୍ୟକ୍ତିଙ୍କର କୌଣସି ବନ୍ଧନ ନଥାଏ, ସେମାନେ ତ ନିଜର କାମ ଶେଷ କଲେ ଛୁଟି। ବ୍ୟାପାରୀମାନଙ୍କ ପାଖକୁ କେତେବେଳେ ବି ଗ୍ରାହକ ଆସିଗଲେ ତାଙ୍କୁ ଜିନିଷ ଦେବାକୁ ପଡ଼ିଥାଏ, ତେଣୁ ବୁଦ୍ଧି ଯୋଗ ବାହାରକୁ ଚାଲିଯାଇଥାଏ। ସେଥିପାଇଁ ଚେଷ୍ଟା କରି ସମୟ ବାହାର କରିବା ଉଚିତ। ଅମୃତ ବେଳାର ସମୟ ବହୁତ, ସେ ସମୟରେ ବାହ୍ୟ ବିଚାରଧାରାକୁ ତାଲା ପକାଇଦେବା ଉଚିତ, ଯେପରି କୌଣସି ବାହ୍ୟ ବିଚାର ଆସିପାରିବ ନାହିଁ। କେବଳ ବାବାଙ୍କର ସ୍ମୃତି ଥାଉ, ବାବାଙ୍କ ମହିମାରେ ଲେଖିଦେବା ଉଚିତ। ବାବା ଜ୍ଞାନର ସାଗର, ପତିତ ପାବନ ଅଟନ୍ତି। ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ତେଣୁ ତାଙ୍କ ଶ୍ରୀମତୀ ଚାଲିବାକୁ ପଡିବ। ସବୁଠାରୁ ଶ୍ରେଷ୍ଠ ମତ ମିଳୁଛି ମନ୍ମନା ଭବ, ଅନ୍ୟ କେହି ବି ଏହି ମତ ଦେଇପାରିବେ ନାହିଁ। ତୁମମାନଙ୍କୁ ତମ ପ୍ରଧାନରୁ ସତ୍ୟ ପ୍ରଧାନ ହେବା ପାଇଁ କଳ୍ପ କଳ୍ପ ଏହି ମତ ମିଳିଛି। ବାବା ଗୋଟିଏ କଥା କେବଳ କହୁଛନ୍ତି, ମତେ ମନେ ପକାଅ। ଏହାକୁ ହିଁ କୁହାଯାଉଛି ବଶୀକରଣ ମନ୍ତ୍ର। ତେବେ ଏହାକୁ ଅର୍ଥ ସହିତ ମନେ ପକାଇବା ଦ୍ୱାରା ହିଁ ଖୁସି ମିଳିଥାଏ। ବାବା କହୁଛନ୍ତି ଅବ୍ୟଭିଚାର ସ୍ମୃତି ରହିବା ଉଚିତ, ଯେପରି ଭକ୍ତି ମାର୍ଗରେ କେବଳ ଶିବଙ୍କର ପୂଜା ଅବ୍ୟଭିଚାର ଭକ୍ତି ଅଟେ, ପରେ ପୁଣି ବ୍ୟଭିଚାର ଭକ୍ତି ଆରମ୍ଭ ହେଲା, ଅନେକଙ୍କର ଭକ୍ତି କରିବାରେ ଲାଗି ପଡ଼ିଲେ। ପ୍ରଥମେ ଅଦ୍ୱୈତ ଭକ୍ତି ଥିଲା, କେବଳ ଜଣଙ୍କର ହିଁ ଭକ୍ତି କରୁଥିଲେ, ଏବେ ଜ୍ଞାନ ମଧ୍ୟ ସେଇ ଜଣଙ୍କ ଠାରୁ ଶୁଣିବାକୁ ହେବ। ତୁମେ ପିଲାମାନେ ଯାହାର ଭକ୍ତି କରୁଥିଲ, ସିଏ ନିଜେ ଏଠାକୁ ଆସି ତୁମକୁ ବୁଝାଉଛନ୍ତି। ମିଠା ମିଠା ସନ୍ତାନମାନେ, ଏବେ ମୁଁ ଆସିଛି, ଏହି ଭକ୍ତିର ମାର୍ଗ ଏବେ ପୁରା ହୋଇଛି। ତୁମେମାନେ ହିଁ ପ୍ରଥମେ ପ୍ରଥମେ ଏକମାତ୍ର ଶ୍ରୀ ବାବାଙ୍କର ମନ୍ଦିର ତିଆରି କରିଥିଲ, ସେ ସମୟରେ ତୁମେ ଅଭିବିଚାରୀ ଭକ୍ତ ଥିଲ, ସେଥିପାଇଁ ବହୁତ ସୁଖୀ ଥିଲ। ପୁଣି ବ୍ୟଭିଚାରୀ ଭକ୍ତ ହେବା ଦ୍ୱାରା ଦ୍ୱୈତ ମତକୁ ଆସିଗଲ, ତେଣୁ କିଛି ଦୁଃଖ ଭୋଗିବାକୁ ପଡିଲା। ଏକମାତ୍ର ବାପା ହିଁ ତ ସମସ୍ତଙ୍କୁ ସୁଖ ଦେଉଛନ୍ତି। ନା ବାବା କହୁଛନ୍ତି ମୁଁ ଆସି ତୁମମାନଙ୍କୁ ମନ୍ତ୍ର ଦେଉଛି, ମନ୍ତ୍ର ମଧ୍ୟ କେବଳ ଜଣଙ୍କ ଠାରୁ ହିଁ ଶୁଣ, ଏଠାରେ କେହି ଦେହଧାରୀ ନାହାନ୍ତି। ଏଠାକୁ ତୁମେମାନେ ବାପଦାଦାଙ୍କ ପାଖକୁ ଆସୁଛ, ଶ୍ରୀ ବାବାଙ୍କ ଠାରୁ ଉଚ୍ଚ କେହି ନାହାନ୍ତି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ଭାରତ ହିଁ ସ୍ୱର୍ଗ ଥିଲା, ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ତେବେ ତାଙ୍କୁ ଏପରି ଯୋଗ୍ୟ କିଏ କରିଥିଲେ ଯାହାଙ୍କର ତୁମେ ପୂଜା କରୁଛ? କେହି ଜାଣିନାହାନ୍ତି ଯେ ମହାଲକ୍ଷ୍ମୀ କିଏ, ମହାଲକ୍ଷ୍ମୀଙ୍କର ପୂର୍ବ ଜନ୍ମ କଣ ଥିଲା। ତୁମେ ପିଲାମାନେ ଜାଣିଛ ସେ ଜଗତ ଅମ୍ବା ଅଟନ୍ତି, ତୁମେ ସବୁ ମାତା ଅଟ, ବନ୍ଦେ ମାତରମ୍। ସାରା ଜଗତ ଉପରେ ତୁମେମାନେ ହିଁ ନିଜର ଆସ୍ଥାନ ଜମାଉଛ। ଭାରତ ମାତା କେବଳ ଜଣଙ୍କର ନାମ ନୁହେଁ, ତୁମେ ସମସ୍ତ ଯୋଗବଳ ଦ୍ୱାରା ଶିବଙ୍କ ଠାରୁ ଶକ୍ତି ନେଉଛ, କିନ୍ତୁ ଶକ୍ତି ନେବାରେ ମାୟା ହସ୍ତକ୍ଷେପ କରୁଛି। ଯୁଦ୍ଧରେ ଯଦି କେହି ଆକ୍ରମଣ କରନ୍ତି, ତେବେ ବାହାଦୁର ହୋଇ ଲଢିବା ଦରକାର, ଏପରି ନୁହେଁ ଯେ କେହି ଆକ୍ରମଣ କରିଲେ ତୁମେ ତାଙ୍କ ଜାଲରେ ବାନ୍ଧି ହୋଇଯାଅ। ଏହା ହେଉଛି ମାୟାର ଯୁଦ୍ଧ, ବାକି କୌଣସି କୌରବ ଏବଂ ପାଣ୍ଡବଙ୍କର ଯୁଦ୍ଧ ହେଉନାହିଁ। ବର୍ତ୍ତମାନ ତ ପରସ୍ପର ମଧ୍ୟରେ ଯୁଦ୍ଧ ଚାଲିଛି, ମନୁଷ୍ୟମାନେ ଯେତେବେଳେ ଲଢେଇ କରିଥାନ୍ତି, ଏକ ଗଜ ଦୁଇ ଗଜ ଜମି ପାଇଁ ମଧ୍ୟ ଗଳା କାଟି ଦେଇଥାନ୍ତି। ଏବେ ବାବା ଆସି ବୁଝାଉଛନ୍ତି ଏହିପରି ଡ୍ରାମା ତିଆରି ହୋଇଛି, ରାମ ରାଜ୍ୟ ଏବଂ ରାବଣ ରାଜ୍ୟ। ଏବେ ତୁମେମାନେ ଜାଣୁଛ ଯେ ଆମେ ରାମ ରାଜ୍ୟକୁ ଯିବୁ, ଯେଉଁଠାରେ ଅସରନ୍ତି ସୁଖ ରହିଛି, ତାର ନାମ ହିଁ ହେଉଛି ସୁଖଧାମ, ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ବାପା ବର୍ତ୍ତମାନ ଏପରି ରାଜତ୍ୱର ଅଧିକାରୀ କରିବା ପାଇଁ ଆସିଛନ୍ତି, ତେଣୁ ପିଲାମାନଙ୍କୁ କେତେ ପୁରୁଷାର୍ଥ କରିବାକୁ ହେବ। ମୁଁ ବାରମ୍ବାର କହୁଛି ପିଲାମାନେ ଥକି ଯାଅ ନାହିଁ, ଶ୍ରୀ ବାବାଙ୍କୁ ସ୍ମରଣ କରିଚାଲ, ସେ ମଧ୍ୟ ବିନ୍ଦୁ, ଆମେ ଆତ୍ମାମାନେ ମଧ୍ୟ ବିନ୍ଦୁ, ଆମେମାନେ ଏଠାକୁ ଅଭିନୟ କରିବାକୁ ଆସିଛୁ, ଏବେ ଅଭିନୟ ଶେଷ ହେବାକୁ ଯାଉଛି, ତେଣୁ ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ଆତ୍ମାରେ ହିଁ ବିକର୍ମ ଚଢିଥାଏ ନା, ଶରୀର ତ ଏହିଠାରେ ହିଁ ସମାପ୍ତ ହୋଇଯିବ। କେତେକ ମନୁଷ୍ୟ କୌଣସି ପାପ କର୍ମ କଲେ ନିଜର ଶରୀରକୁ ହିଁ ସମାପ୍ତ କରିଦେଇଥାନ୍ତି, କିନ୍ତୁ ଏପରି କରିବା ଦ୍ୱାରା କୌଣସି ପାପ କଟି ନଥାଏ, ପାପ ଆତ୍ମା ବୋଲି କୁହାଯାଇଥାଏ। ସାଧୁ ସନ୍ତ ଆଦି ତ କହିଦେଉଛନ୍ତି ଆତ୍ମା ନିର୍ଲେପ, ଆତ୍ମା ହିଁ ପରମାତ୍ମା ଅଟେ। ଏଠାରେ ଅନେକ ମତ ରହିଛି, ବର୍ତ୍ତମାନ ତୁମକୁ ଗୋଟିଏ ମତ ମିଳୁଛି। ବାପା ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି। ଆତ୍ମା ହିଁ ସବୁ କିଛି ଜାଣିଛି, ପୂର୍ବରୁ ଈଶ୍ୱରଙ୍କ ବିଷୟରେ କିଛି ବି ଜାଣିନଥିଲ। ସୃଷ୍ଟି ଚକ୍ର କିପରି ଘୁରୁଛି, ଆତ୍ମା କେତେ ଛୋଟ, ବାବା ପ୍ରଥମେ ପ୍ରଥମେ ଆତ୍ମାର ଅନୁଭୂତି କରାଉଛନ୍ତି। ଆତ୍ମା ବହୁତ ସୂକ୍ଷ୍ମ, ଯାହାର ସାକ୍ଷାତକାର ହୋଇଥାଏ। ଏସବୁ ଭକ୍ତି ମାର୍ଗର କଥା, ଜ୍ଞାନର କଥା ତ ବାପା ହିଁ ବୁଝାଉଛନ୍ତି। ସେ ମଧ୍ୟ ଭୃକୁଟି ମଝିରେ ଆସି ବିରାଜମାନ କରୁଛନ୍ତି। ଇଏ ବ୍ରହ୍ମା ମଧ୍ୟ ତୁରନ୍ତ ବୁଝି ଯାଉଛନ୍ତି। ଏସବୁ ହେଉଛି ନୂଆ କଥା, ଯାହାକି ବାପା ବସି ବୁଝାଉଛନ୍ତି। ଏହାକୁ ପକ୍କା ମନେ ରଖ, ଭୁଲି ଯାଉ ନାହିଁ। ବାବାଙ୍କୁ ଯେତେ ସ୍ମରଣ କରିବ, ସେତେ ବିକର୍ମ ବିନାଶ ହେବ। ବିକର୍ମ ବିନାଶ ହେବାରେ ହିଁ ତୁମମାନଙ୍କର ଭବିଷ୍ୟତ ନିର୍ଭର କରୁଛି। ତୁମମାନଙ୍କ ସହିତ ଏହି ଭାରତ ଭୂଖଣ୍ଡ ମଧ୍ୟ ସବୁଠାରୁ ସୌଭାଗ୍ୟଶାଳୀ ଅଟେ। ଏହିପରି ସୌଭାଗ୍ୟଶାଳୀ ଅନ୍ୟ କୌଣସି ଭୂଖଣ୍ଡ ନାହିଁ, କାରଣ ଏଠାକୁ ବାବା ଆସୁଛନ୍ତି। ଭାରତ ହିଁ ସ୍ୱର୍ଗ ଥିଲା, ଯାହାକୁ ଆହ୍ଲାଙ୍କର ବଗିଚା ବୋଲି କହୁଛନ୍ତି। ତୁମେ ଜାଣିଛ, ବାବା ପୁନର୍ବାର ଭାରତକୁ ଫୁଲର ବଗିଚା କରୁଛନ୍ତି। ଆମେ ସେଠାକୁ ଯିବା ପାଇଁ ପାଠ ପଢୁଛୁ, ଯାହାର ସାକ୍ଷାତକାର ମଧ୍ୟ କରୁଛନ୍ତି। ଏ କଥା ମଧ୍ୟ ଜାଣିଛନ୍ତି ଯେ ଏହା ସେ ମହାଭାରତ ଲଢେଇ, ପୁଣି ଏପରି ଲଢେଇ ଆଉ କେବେ ଲାଗିବ ନାହିଁ। ତୁମମାନଙ୍କ ପାଇଁ ନୂଆ ଦୁନିଆ ମଧ୍ୟ ନିଶ୍ଚୟ ଦରକାର। ଯେତେବେଳେ ଦୁନିଆ ନୂଆ ଥିଲା, ସେତେବେଳେ ଭାରତ ସ୍ୱର୍ଗ ଥିଲା। ଏହା 5000 ବର୍ଷର କଥା, ଲକ୍ଷେ ଲକ୍ଷେ ବର୍ଷର କଥା ନୁହେଁ। ଯଦି ଲକ୍ଷେ ଲକ୍ଷେ ବର୍ଷ ହୋଇଥାନ୍ତା, ତେବେ ଅଗଣିତ ମନୁଷ୍ୟ ହୋଇଯାଇଥାନ୍ତେ। ଏ କଥା ମଧ୍ୟ କାହାରି ବୁଦ୍ଧିରେ ପଶୁନାହିଁ ଯେ ଏତେ ବର୍ଷ କିପରି ହୋଇପାରିବ, ଯେତେବେଳେ କି ଏତେ ଜନସଂଖ୍ୟା ହିଁ ନାହାନ୍ତି। ଏବେ ତୁମେମାନେ ବୁଝିପାରୁଛ, ଆଜିଠାରୁ 5000 ବର୍ଷ ପୂର୍ବରୁ ଆମେ ସାରା ବିଶ୍ୱ ଉପରେ ରାଜତ୍ୱ କରୁଥିଲୁ। ସେତେବେଳେ ଅନ୍ୟ କୌଣସି ଭୂଖଣ୍ଡ ନଥିଲା, ସେସବୁ ଧର୍ମ ପରେ ସ୍ଥାପନ ହେଉଛି। ତୁମ ପିଲାମାନଙ୍କ ବୁଦ୍ଧିରେ ଏବେ ଏସବୁ କଥା ରହିଛି, ଆଉ କାହାରି ବୁଦ୍ଧିରେ ଏ କଥା ବିଲକୁଲ ନାହିଁ। ତେବେ ଅଳ୍ପ ଇସାରା ଦେଲେ ମଧ୍ୟ ବୁଝିଯିବେ ଯେ ବାସ୍ତବରେ ଏହା ସତ୍ୟ କଥା। ଆମ ପୂର୍ବରୁ ନିଶ୍ଚିନ୍ତ ଅନ୍ୟ କୌଣସି ଧର୍ମ ଥିଲା। ଏବେ ତୁମେମାନେ ବୁଝାଇ ପାରିବ ଯେ ପ୍ରଥମେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ତାହା ପ୍ରାୟ ଲୋପ ହୋଇଗଲାଣି। କେହି ନିଜକୁ ଦେବତା ଧର୍ମର ବୋଲି କହିପାରିବେ ନାହିଁ। କେହି ବି ବୁଝିପାରୁ ନାହାନ୍ତି ଯେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ। ପୁଣି ସେହି ଧର୍ମ କେଉଁଆଡ଼େ ଗଲା? ହିନ୍ଦୁ ଧର୍ମ କେଉଁଠାରୁ ଆସିଲା? କାହାର ମଧ୍ୟ ଏହି କଥାରେ ଚିନ୍ତନ ଚାଲୁ ନାହିଁ। ତୁମେ ପିଲାମାନେ ବୁଝାଇ ପାରିବ, ବାପା ତ ଜ୍ଞାନର ସାଗର, ଜ୍ଞାନର ଅଧିକାରୀ ଅଟନ୍ତି। ତେବେ ନିଶ୍ଚିନ୍ତ ଏଠାକୁ ଆସି ଜ୍ଞାନ ଶୁଣାଇଥିବେ। ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ, ଏଥିରେ ପ୍ରେରଣାର କୌଣସି କଥା ନାହିଁ। ବାପା କହୁଛନ୍ତି, ବର୍ତ୍ତମାନ ଯେପରି ମୁଁ ଏଠାକୁ ଆସିଛି, ସେହିପରି କଳ୍ପ କଳ୍ପ ଆସିଥାଏ, ପୁଣି କଳ୍ପ ପରେ ମଧ୍ୟ ଆସି ପୁଣି ସବୁ ପିଲାମାନଙ୍କ ସହିତ ମିଳନ ହେବ। ତୁମେ ମଧ୍ୟ ଏହିପରି ଚକ୍ର ଲଗାଉଛ, ରାଜ୍ୟ ନେଉଛ, ପୁଣି ହରାଉଛ। ଏହା ବେହଦରେ ନାଟକ, ଏବଂ ଏହି ନାଟକରେ ତୁମେ ସମସ୍ତେ ଅଭିନେତା। ଆତ୍ମା ଅଭିନେତା ହୋଇ ଯଦି ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତାଙ୍କୁ ନ ଜାଣିବ, ତେବେ ସେ କେଉଁ କାମର? ତୁମେ ପିଲାମାନେ ଜାଣିଛ ଆତ୍ମା କିପରି ଶରୀର ଧାରଣ କରି ପାଠ କରୁଛି। ଏବେ ପୁଣି ଘରକୁ ଯିବାକୁ ହେବ। ଏବେ ଏହି ପୁରୁଣା ଦୁନିଆର ଅନ୍ତିମ ସମୟ, ଏହା କେତେ ସହଜ କଥା। ତୁମେ ପିଲାମାନେ ହିଁ ଜାଣିଛ ବାବା କିପରି ଗୁପ୍ତରେ ଏହାଙ୍କ ଶରୀରରେ ବସିଛନ୍ତି। ଗୋଦରୀ ମେ କର୍ତ୍ତାର ଦେଖା, ଅର୍ଥାତ୍ ବ୍ରହ୍ମା ବାବାଙ୍କ ମଧ୍ୟରେ ଶିବ ବାବାଙ୍କୁ ଦେଖିଲି। ଏବେ ଦେଖିଲି କହିବା ନା ଜାଣିଲି କହିବା, କଥା ତ ଗୋଟିଏ, ଆତ୍ମାକୁ ଦେଖିପାରିବ, କିନ୍ତୁ ତାହା ଦ୍ୱାରା କୌଣସି ଫାଇଦା ନାହିଁ, କେହି ବୁଝିପାରିବେ ନାହିଁ। ନବଦା ଭକ୍ତିରେ ବହୁ ସାକ୍ଷାତକାର କରିଥାନ୍ତି, ଆଗରୁ ତୁମେ ପିଲାମାନେ ମଧ୍ୟ କେତେ ସାକ୍ଷାତକାର କରୁଥିଲ, ବାପାଙ୍କ ଠାରୁ ବହୁତ ପ୍ରୋଗ୍ରାମ ଆସୁଥିଲା, ପୁଣି ଶେଷ ସମୟରେ ଏଇ ଖେଳ ସବୁ ତୁମେମାନେ ଦେଖିବ। ଏବେ ତ ବାପା କହୁଛନ୍ତି ପାଠ ପଢି ଦକ୍ଷ ହୋଇଯାଅ, ଯଦି ନ ପଢିବ ଯେତେବେଳେ ଫଳାଫଳ ବାହାରିବ ତେବେ ମୁହଁ ତଳକୁ ହୋଇଯିବ, ପୁଣି ବୁଝିପାରିବ ଯେ ଆମେ କେତେ ସମୟ ନଷ୍ଟ କରିଛୁ। ଯେତେ ଯେତେ ବାବାଙ୍କ ସ୍ମୃତିରେ ରହିବ ଯୋଗ ବଳ ଦ୍ୱାରା ପାପ କଟିଯିବ, ଯେତେ ବାବାଙ୍କ ସ୍ମୃତିରେ ରହିବ ସେତେ ଖୁସିର ପାରଦ ଉପରକୁ ଚଢିବ। ମନୁଷ୍ୟ ଏକଥା ମଧ୍ୟ ଜାଣିନାହିଁ ଯେ ଭଗବାନଙ୍କୁ କାହିଁକି ମନେ ପକାଉଛନ୍ତି। କହୁଛନ୍ତି ମଧ୍ୟ ତୁମେ ମାତା ପିତା, କିନ୍ତୁ ଅର୍ଥ କିଛି ଜାଣିନାହାନ୍ତି। ଏବେ ତୁମେ ଜାଣୁଛ, ତେଣୁ ଶିବଙ୍କ ଚିତ୍ର ଉପରେ ବୁଝାଇ ପାରିବ। ଇଏ ହେଲେ ଜ୍ଞାନର ସାଗର, ପତିତ ପାବନ ତାଙ୍କୁ ମନେ ପକାଇବାକୁ ହେବ। ପିଲାମାନେ ଜାଣିଛନ୍ତି ସେଇ ବାବା ଅସରନ୍ତି ସୁଖର ରାସ୍ତା ବତାଇବା ପାଇଁ ଆସିଛନ୍ତି। ଏହା ହେଉଛି ପାଠପଢା, ଏଥିରେ ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ଇଏ କୌଣସି ସାଧୁସନ୍ତ ନୁହନ୍ତି ଯାହାଙ୍କର ଗଦି ଚାଲି ଆସୁଛି, ଏହା ତ ଶିବ ବାବାଙ୍କର ଗଦି। ଏପରି ନୁହେଁ ଯେ ଇଏ ଗଲେ ଅନ୍ୟ କେହି ଗଦି ଉପରେ ବସିଯିବ, ବାବା ତ ସମସ୍ତଙ୍କୁ ସାଥିରେ ନେଇଯିବେ। କେତେକ ସନ୍ତାନ ବ୍ୟର୍ଥ ଚିନ୍ତନରେ ନିଜର ସମୟ ନଷ୍ଟ କରୁଛନ୍ତି, ଭାବୁଛନ୍ତି ଖୁବ୍ ଧନ ଏକତ୍ର କରିବେ, ପୁଅ ନାତି ଆଦି ଖାଇବେ, ପରେ କାମରେ ଆସିବ, ବ୍ୟାଙ୍କ ଲକରରେ ଜମା କରିବେ, ପିଲା ଛୁଆମାନେ ଖାଇବେ, କିନ୍ତୁ କାହାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଛାଡିବ ନାହିଁ। ସେଥିପାଇଁ ସେସବୁର ଅଧିକ ଚିନ୍ତା ନ କରି ନିଜର ଭବିଷ୍ୟତର ରୋଜଗାରରେ ଲାଗିଯିବା ଉଚିତ। ଏବେ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ, ଏପରି ନୁହେଁ ଯେ ଡ୍ରାମାରେ ଥିଲେ କରିବୁ। ପୁରୁଷାର୍ଥ ବିନା ଖାଦ୍ୟ ମଧ୍ୟ ମିଳିବ ନାହିଁ, କିନ୍ତୁ କାହାର ଭାଗ୍ୟରେ ଯଦି ନ ଥାଏ ତେବେ ପୁଣି ଏହିପରି ଖିଆଲ ଆସିଥାଏ, ଭାଗ୍ୟରେ ଯଦି ନାହିଁ ତେବେ ପୁଣି ଈଶ୍ୱରୀୟ ପୁରୁଷାର୍ଥ ମଧ୍ୟ କଣ କରିବେ। ଯାହାଙ୍କ ଭାଗ୍ୟରେ ଅଛି ସେମାନେ ଭଲ ଭାବରେ ଧାରଣ କରିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇଥାନ୍ତି। ବାବା ତୁମର ଶିକ୍ଷକ ଗୁରୁ ମଧ୍ୟ ଅଟନ୍ତି, ତେଣୁ ତାଙ୍କୁ ମନେ ପକାଇବା ଉଚିତ। ସବୁଠାରୁ ପ୍ରିୟ ପିତା ଶିକ୍ଷକ ଏବଂ ଗୁରୁ ହିଁ ଅଟନ୍ତି, ତେଣୁ ତାଙ୍କୁ ମନେ ପକାଇବା ଉଚିତ। ବାବା ତ ବହୁ ଯୁକ୍ତି ବତାଉଛନ୍ତି, ତୁମେ ସାଧୁ ସନ୍ତ ଆଦିଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇପାରିବ। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ପୁରୁଷାର୍ଥ କରି ନିଜର ଭବିଷ୍ୟତ ପାଇଁ ରୋଜଗାର କରିବାରେ ଲାଗିଯିବା ଉଚିତ। ଡ୍ରାମାରେ ଥିଲେ କରିବି ଏକଥା କହି ପୁରୁଷାର୍ଥ ହୀନାଇବା ଉଚିତ ନୁହେଁ। ନମ୍ବର ଦୁଇ, ସାରା ଦିନରେ ଯାହା କିଛି ପାପ ହେଉଛି ବା କାହାକୁ ଦୁଃଖ ଦେଉଛେ ସେଗୁଡ଼ିକୁ ଲେଖିବାକୁ ହେବ ଏବଂ ସତ୍ୟତାର ସହିତ ବାବାଙ୍କୁ ଶୁଣାଇବାକୁ ପଡିବ। ସ୍ୱଚ୍ଛ ହୃଦୟରେ ଏକମାତ୍ର ବାବାଙ୍କୁ ମନେ ପକାଇ ସମସ୍ତ ହିସାବ କିତାବକୁ ଚୁକ୍ତ କରିବାକୁ ହେବ। ବରଦାନ, ନିଜର ମୁକୁଟ ଏବଂ ସିଂହାସନକୁ ସର୍ବଦା କାୟମ ରଖୁଥିବା ନିରନ୍ତର ସ୍ୱତଃ ଯୋଗୀ ଭବ। ବର୍ତ୍ତମାନ ସମୟରେ ବାବାଙ୍କ ଦ୍ୱାରା ସବୁ ପିଲାଙ୍କୁ ମୁକୁଟ ଏବଂ ସିଂହାସନ ପ୍ରାପ୍ତ ହେଉଛି। ବର୍ତ୍ତମାନର ଏହି ମୁକୁଟ ଏବଂ ସିଂହାସନ ଅନେକ ଜନ୍ମ ପାଇଁ ମୁକୁଟ ଏବଂ ସିଂହାସନ ପ୍ରାପ୍ତ କରାଇଥାଏ। ଯଦି ଏହି ବିଶ୍ୱ କଲ୍ୟାଣର ଦାୟିତ୍ୱର ମୁକୁଟ ଏବଂ ବାପଦାଦାଙ୍କର ହୃଦୟ ସିଂହାସନ ସର୍ବଦା କାୟମ ରହିଥିବ ତେବେ ନିରନ୍ତର ସ୍ୱତଃ ଯୋଗୀ ହୋଇଯିବ। ସେମାନଙ୍କୁ କୌଣସି ପ୍ରକାରର ମେହନତ କରିବାକୁ ପଡିନଥାଏ, କାହିଁକି ନା ଗୋଟିଏ ହେଲା ସମ୍ବନ୍ଧ ଅତି ନିକଟତମ ଅଟେ, ଦ୍ୱିତୀୟରେ ପ୍ରାପ୍ତି ଅସରନ୍ତି ଅଟେ। ତେଣେ ଯେଉଁଠି ପ୍ରାପ୍ତି ହୋଇଥାଏ ସେଠାରେ ସ୍ମୃତି ମଧ୍ୟ ସ୍ୱତଃ ହିଁ ରହିଥାଏ। ସ୍ଲୋଗାନ, ଯଦି ପ୍ଲେନ ବୁଦ୍ଧି ଅର୍ଥାତ୍ ସ୍ୱଚ୍ଛ ବୁଦ୍ଧି ଦ୍ୱାରା ପ୍ଲାନ ଅର୍ଥ ସେବାର ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବ ତେବେ ସେଥିରେ ସଫଳତା ଅନ୍ତର୍ନିହିତ ଅଟେ। ଅବ୍ୟକ୍ତ ଇସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଦୁଃଖ ଅଶାନ୍ତିର ଉତ୍ପତ୍ତି ଅପବିତ୍ରତାରୁ ହୋଇଥାଏ, ଯେଉଁଠି ଅପବିତ୍ରତା ନାହିଁ ସେଠାରେ ଦୁଃଖ ଅଶାନ୍ତି କେଉଁଠୁ ଆସିବ? ତୁମେ ସମସ୍ତେ ପତିତ ପାବନ ପିତାଙ୍କର ସନ୍ତାନ, ମାଷ୍ଟର ପତିତ ପାବନ ଅଟ। ତେଣୁ ଯେଉଁମାନେ ଅନ୍ୟମାନଙ୍କୁ ପତିତରୁ ପାବନ କରୁଛନ୍ତି ସେମାନେ ନିଜେ ତ ନିଶ୍ଚିନ୍ତ ପବିତ୍ର ହୋଇଥିବେ। ଏହିଭଳି ପବିତ୍ର ଆତ୍ମାମାନଙ୍କ ନିକଟରେ ସୁଖ ଶାନ୍ତି ତା ସ୍ୱତଃ ହିଁ ରହିବ। ତେବେ ସବୁଠାରୁ ବଡ଼ରୁ ବଡ଼ ମହାନତା ହେଲା ପବିତ୍ର ହେବା। ଆଜି ମଧ୍ୟ ଏହି ମହାନତା ଆଗରେ ସମସ୍ତେ ନତମସ୍ତକ ହେଉଛନ୍ତି। ଆଚ୍ଛା, ଓମ୍ ଶାନ୍ତି।